ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ। ଲୋକସଭାରେ ଆଗତ ହେଲା ତିନୋଟି ବିଲ୍, ବିଲ୍ ସମ୍ପର୍କିତ ଆଲୋଚନା ଜାରି। ଅପରାହ୍ନ ତିନିଟାରେ ଆଲୋଚନା ଉପରେ ଉତ୍ତର ଦେବେ ପ୍ରଧାନମନ୍ତ୍ରୀ। ରାଜ୍ୟବ୍ୟାପୀ ଆଜିଠାରୁ ଆରମ୍ଭ ହେଲା ଡିଜିଟାଲ ଜନଗଣନା। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଜାରି ଏବଂ ଯୁକ୍ତ ଦୁଇ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆସନ୍ତାକାଲିଠାରୁ ଆରମ୍ଭ। ସଂସଦର ବର୍ଦ୍ଧିତ ବଜେଟ୍ ଅଧିବେଶନର ତିନିଦିନିଆ ସ୍ୱତନ୍ତ୍ର ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ଲୋକସଭାରେ ଆଜି ତିନୋଟି ବିଲ୍ ଆଗତ କରାଯାଇଛି। ସେଗୁଡ଼ିକ ମଧ୍ୟରେ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସମ୍ଭିଧାନ 131ତମ ସଂଶୋଧନ ବିଲ୍ 2026 ଏବଂ ସୀମା ନିର୍ଦ୍ଧାରଣ ବିଲ୍ 2026 ଆଗତ କରିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ୍ 2026 ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୃହରେ ଉପସ୍ଥାପନ କରିଛନ୍ତି। ବିଲ୍ ଆଗତ କରି ଶ୍ରୀ ମେଘୱାଲ କହିଛନ୍ତି,
ୟେ ଅମୃତକାଳ କି ବେଲା ହେ ହମାରେ ୟଶସ୍ୱୀ ପ୍ରଧାନମନ୍ତ୍ରୀ ଜୀ ନେ 2047 ତକ ଭାରତ କୁ ବିକଶିତ ରାଷ୍ଟ୍ର ବନାନେ କା ଲକ୍ଷ୍ୟ ରଖା ହେ 2047 ମେ ଜବ ଭାରତ କି ଆଜାଦୀ କେ 100 ବର୍ଷ ପୁରେ ହୋନେ ପର ବିକଶିତ ଭାରତ କା ଉତ୍ସବ ମନାୟା ଜାଏଗା ତବ ଉସମେ ମହିଳାଓଁ କି ଭୂମିକା ଅଗ୍ରଣୀ ରହନେ ବାଲି ହେ ଇସଲିଏ ମେ ଆଜ ଇସ ସଦନ କେ ସମକ୍ଷ ସଭି ମାନ୍ୟ ସଦସ୍ୟୋଁ ସେ ୟେ ନିବେଦନ କରତା ହୁଁ କି ଇସ ବିଲ୍ କୋ ସର୍ବସମ୍ମତି ସେ ପାସ୍ କର ହମାରୀ ମାତୃଶକ୍ତି କୋ ଉନକା ଅଧିକାର ଦିଲାନେ କେ ଲିଏ ଅପନା ୟୋଗଦାନ ଦେ।
କଂଗ୍ରେସ ସଦସ୍ୟ କେସି ବେଣୁଗୋପାଳ ବିଲ୍ଗୁଡ଼ିକର ବିରୋଧ କରିବା ସହ ଏଭଳି ପଦକ୍ଷେପ ଦେଶର ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବ ବୋଲି ଅଭିଯୋଗ କରିଥିଲେ। ସମାଜବାଦୀ ପାର୍ଟି ସଦସ୍ୟ ଅଖିଳେଶ ଯାଦବ ସ୍ୱତନ୍ତ୍ର ଅଧିବେଶନ ମାଧ୍ୟମରେ ବିଲ୍ ଉପସ୍ଥାପନ କରାଯିବା ନେଇ ପ୍ରଶ୍ନ ଉଠାଇବା ସହିତ ପ୍ରଥମେ ଜନଗଣନା କରାଯିବାକୁ ଦାବି କରିଥିଲେ। ତୃଣମୂଳ କଂଗ୍ରେସର କାକୁଲି ଘୋଷ ଦସ୍ତିଦାର ମଧ୍ୟ ବିଲ୍ରେ ରହିଥିବା କେତେକ ପ୍ରସ୍ତାବ ଉପରେ ଆପତ୍ତି ଉଠାଇଥିଲେ। ଏହାର ଉତ୍ତରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାହା କହିଥିଲେ, ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ପୂର୍ବରୁ ଅଧିବେଶନ ଆରମ୍ଭ ହେବା କ୍ଷଣି ବିଶିଷ୍ଟ ଗାୟିକା ତଥା ପଦ୍ମବିଭୂଷଣ ଆଶା ଭୋସ୍ଲେଙ୍କ ସ୍କୃତିରେ 2 ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ବାଚସ୍କତି ଓମ୍ ବିର୍ଲା ଆଶା ଭୋସ୍ଲେଙ୍କ ସ୍କୃତିଚାରଣ କରି କହିଛନ୍ତି, 70 ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଭାରତୀୟ ସିନେମା ଏବଂ ସଙ୍ଗୀତ ଜଗତ ପ୍ରତି ତାଙ୍କର ଅବଦାନ ପରବର୍ତ୍ତୀ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ। ଅନ୍ୟ କେତେଜଣ ପରଲୋକଗତ ସଦସ୍ୟଙ୍କ ପ୍ରତି ଗୃହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମହିଳା ସଂରକ୍ଷଣ ବିଲ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ 3ଟା ବେଳେ ଉତ୍ତର ପ୍ରଦାନ କରିବେ। ପୂର୍ବରୁ ଶ୍ରୀ ମୋଦି କହିଥିଲେ, ଦେଶର ଗଣତନ୍ତ୍ରକୁ ଅଧିକ ସଶକ୍ତ କରିବା ପାଇଁ ଲୋକସଭା ଏବଂ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ରହିବା ଜରୁରୀ। ବହୁ ପୂର୍ବରୁ ଏଥିପାଇଁ ପ୍ରୟାସ ଆରମ୍ଭ ହୋଇଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଏହା କାର୍ଯ୍ୟକାରୀ ହୋଇନଥିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମହିଳା ସଂରକ୍ଷଣ ବିଲ୍ ସମେତ ଅନ୍ୟ 2ଟି ବିଲ୍ ଆଗତ ତଥା ଆଲୋଚନା ନେଇ ଚାଲିଥିବା ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନ ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ।
ସିଟ୍ ବଢୁ, ଡିଲିମିଟେସନ ହଉ, 29ରେ ଲାଗୁ କରିବାର ଯୋଉ ପ୍ରତିବଦ୍ଧତା ଅଛି, ଇଏ ନିଶ୍ଚିତ ଭାବେ ମହିଳାଙ୍କ ପାଇଁ ଗୋଟେ ନୂଆ ସ୍ୱପ୍ନ ଦେଖିବା, ନୂଆ ଭାରତର ନାରୀ ଶକ୍ତି ଭାବେ ଉଭା ହେବା ପାଇଁ ଗୋଟେ ବଡ ସୁଯୋଗ। ମୁଁ ଆଶା କରିବି ଯୋଉ ଭଉଣୀମାନେ ମିସ୍ କଲ୍ ମାଧ୍ୟମରେ ଆମେ ୟାକୁ ସପୋର୍ଟ କରିବା ଏବଂ ଇଏ ଆମ ପାଇଁ ଆମ ହିତରେ ମହିଳାଙ୍କର ବିକାଶରେ ଗୋଟେ ନୂଆ ଯୁଗାନ୍ତକାରୀ ପଦକ୍ଷେପ, ଆମେ ସମସ୍ତେ ମହିଳା ଏକୁ ସମର୍ଥନରେ ବାହାରିବା।
ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଓ ଶନିବାର ଦିନ କଟକ ସମେତ ଦେଶର 7ଟି ପ୍ରମୁଖ ସହରରେ ନାରୀ ଶକ୍ତି ବନ୍ଦନ ଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ରାଜ୍ୟବ୍ୟାପୀ ଆଜିଠାରୁ ଡିଜିଟାଲ ଜନଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ମାସ 15 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ। ଏହି ଅଭିଯାନ ଅଧୀନରେ 90,000ରୁ ଅଧିକ କର୍ମଚାରୀ ଘରକୁ ଘର ବୁଲି ଜନସଂଖ୍ୟା ସମ୍ପର୍କିତ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବେ। ପର୍ଯ୍ୟବେକ୍ଷଣ ପାଇଁ 15,140 ଜଣ ସୁପରଭାଇଜରଙ୍କୁ ଏଥିପାଇଁ ନିୟୋଜିତ କରାଯାଇଛି। ପ୍ରତ୍ୟେକ ଗଣନାକାରୀଙ୍କୁ ପାଖାପାଖି 800 ଜଣଙ୍କର ତଥ୍ୟ ସଂଗ୍ରହ କରିବା ପାଇଁ କୁହାଯାଇଛି। ଆବାସଗୁଡ଼ିକର ତାଲିକା ପ୍ରସ୍ତୁତି, ଏଥିପାଇଁ ସ୍ୱତନ୍ତ୍ର ନମ୍ଘର ପ୍ରଦାନ କରିବା ଏବଂ ପ୍ରତ୍ୟେକ ପରିବାରର ମୁଖ୍ୟଙ୍କ ସହ ସୂଚନା ଆଦାୟ ନେଇ ଆଲୋଚନା କରିବା ଏହି ଅଭିଯାନର ଅନ୍ୟତମ ଉଦ୍ଦେଶ୍ୟ। ଏଥିପାଇଁ ମୋଟ 33 ପ୍ରଶ୍ନ ସହିତ ଏକ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇଛି। ଜନଗଣନା ପୂର୍ବରୁ ଏହି ପ୍ରକ୍ରିୟାର ପ୍ରାକ୍ ପ୍ରସ୍ତୁତି ନେଇ ଗଣନାକାରୀଙ୍କୁ 3 ଦିନ ସମୟ ପ୍ରଦାନ କରାଯାଇଛି। ବିଭିନ୍ନ ଜିଲ୍ଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ଖବର ଆମର ହସ୍ତଗତ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଜାରି ରହିଛି। ସକାଳ ଧୂପନୀତି ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲ୍ଲା ଟ୍ରେଜେରୀରୁ ଆଜି ମଧ୍ୟ ଭିତର ଭଣ୍ଡାର ଘର ଚାବି ଅଣାଯିବା ସହ ଏହାକୁ ଖୋଲାଯାଇ ଗଣତି କାର୍ଯ୍ୟ ଆରମ୍ଭ କରାଯାଇଥିଲା। 1978 ମସିହା ତାଲିକା ଅନୁଯାୟୀ ଭିତର ରତ୍ନଭଣ୍ଡାରରେ 367 ପ୍ରକାରର ସୁନା ଏବଂ 231 ପ୍ରକାରର ରୂପା ଅଳଙ୍କାର ରହିଛି। ଏହି ତାଲିକା ସହ ବର୍ତ୍ତମାନର ଗଣତି ନେଇ ମେଳକ କରାଯିବ। ସବୁ ଅଳଙ୍କାରଗୁଡ଼ିକୁ ଭିଡ଼ିଓଗ୍ରାଫି, ଫଟୋଗ୍ରାଫି ଏବଂ 3D ମ୍ୟାପିଂ କରାଯାଉଛି। ଗତ ସୋମବାରଠାରୁ ଭିତର ରତ୍ନଭଣ୍ଡାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। କେବଳ ମନୋନୀତ ସଦସ୍ୟଙ୍କ ଉପସ୍ଥିତିରେ ଏହି ଗଣନା କାର୍ଯ୍ୟ କରାଯାଉଛି। ଗଣତି ପରିପ୍ରେକ୍ଷୀରେ ଶ୍ରୀଜୀଉଙ୍କୁ ବାହାର କାଠ ନିକଟରୁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି। ସମ୍ପୂର୍ଣ୍ଣ ସ୍ୱଚ୍ଛତା ଏବଂ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ଗଣତିମଣତି ପ୍ରକ୍ରିୟା ଜାରି ରହିଛି ବୋଲି ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ କହିଛନ୍ତି।
ସରକାରଙ୍କର ଏସ୍ଓପି ପ୍ରକ୍ରିୟାକୁ ଅନୁସରଣ କରାଯାଇ ଆବଶ୍ୟକ ଯାହା ଆମର ଯନ୍ତ୍ରପାତିର ଆବଶ୍ୟକ ରହୁଛି ତାକୁ ମଧ୍ୟ ଉପଯୁକ୍ତ ବ୍ୟବହାର କରାଯାଉଛି। ସମସ୍ତ ପ୍ରକ୍ରିୟା ଫଲୋ କରାଯାଇ ଲିଷ୍ଟ ଯୋଉ ତିଆରି ହେଉଛି ତାକୁ 1978 ଲିଷ୍ଟ ସାଙ୍ଗରେ ମେଳକ କରାଯାଇ ତାକୁ ପ୍ରପର ରୂପେ ଆମେ ମଧ୍ୟ ତାକୁ ସେଭିଂ କରୁଛୁ।
ନବରଙ୍ଗପୁର ଜିଲ୍ଲାରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ନାରୀ ଶକ୍ତିର ଉତ୍ଥାନ ପାଇଁ ନୂତନ ଅଧିନିୟମ ଲାଗୁ କରୁଥିବା ବେଳେ ଆଜିଠାରୁ 18 ପର୍ଯ୍ୟନ୍ତ ସଂସଦରେ ଅନୁଷ୍ଠିତ ବିଶେଷ ଅଧିବେଶନ ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରାଇଥିଲେ। ସଶକ୍ତ ନାରୀ ଶକ୍ତି, ସଶକ୍ତ ଭାରତ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ନାରୀଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରିବାକୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନାରୀଶକ୍ତି ବନ୍ଦନ ଅଧିନିୟମକୁ ସମର୍ଥନ କରିବା, ସଶକ୍ତ ଭାରତ ସଶକ୍ତ ନାରୀ, ନାରୀଶକ୍ତିଙ୍କ ନୂଆ ଭାରତ କାର୍ଯ୍ୟକ୍ରମ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ବିଜେପିର କର୍ମୀ ପ୍ରମୁଖ ଯୋଗଦେଇ ପଞ୍ଚାୟତରୁ ସାଂସଦ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ଐତିହାସିକ ଅଧିନିୟମ ପାରିତ ହେବାକୁ ଯାଉଥିବାରୁ ଏହା ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ମହିଳାମାନଙ୍କ ପାଇଁ ଆତ୍ମନିର୍ଭର କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହିଥିବାରୁ ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ସମାବେଶରେ ନାରୀଶକ୍ତି ବନ୍ଦନ ପଦଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବିଜ୍ଞପୀଠ ଅଞ୍ଚଳ ପରିଷଦରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏଥିରେ ଯୋଗଦେଇ ଆଞ୍ଚଳିକ ବିକାଶ ଏବଂ ଜନତାଙ୍କୁ ମୌଳିକ ସୁବିଧା ସୁଯୋଗ ପ୍ରଦାନ କରିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ 151 ମୂଲ୍ୟାୟନ କେନ୍ଦ୍ରରେ 8,343 ଜଣ ଅଧ୍ୟାପକ ଖାତା ଦେଖିବେ। ବିଜ୍ଞାନରେ 7, ବାଣିଜ୍ୟରେ 2, କଳାରେ 5 ବିଷୟ ସହ ଧନ୍ଦାମୂଳକ ଶିକ୍ଷାର ଟ୍ରେଡ୍ ପେପର ଖାତା ଦେଖାଯିବ। ଏପ୍ରିଲ 28 ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଶେଷ ହେବ। ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ସଦର ମହକୁମାଠାରେ ସୁଭଦ୍ରା ଶକ୍ତି ମହିଳା ସଶକ୍ତିକରଣ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଅକ୍ଷୟ ଖେମୁଣ୍ଡୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ସ୍ଥିତ କାର୍ତ୍ତିକ ଗମାଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଜଳବାୟୁ ପରିବର୍ତ୍ତନ ଏବଂ ନିରାକରଣ ସମ୍ପର୍କିତ ଏକ ଆଲୋଚନାଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ନାହାକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାରେ ଚାଲିଥିବା ସିଏମ୍ ଟ୍ରଫି 2026 ଜିଲ୍ଲାସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। 14 କମ୍ ବାଳକ ଏବଂ ବାଳିକା ବିଭାଗରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ସମ୍ବାଦ ପୁଣିଥରେ। ସଂସଦର 3-ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ। ଲୋକସଭାରେ ଆଗତ ହେଲା 3 ବିଲ୍। ବିଲ୍ ସମ୍ପର୍କିତ ଆଲୋଚନା ଜାରି। ଅପରାହ୍ନ 3 ଆଲୋଚନା ଉପରେ ଉତ୍ତର ଦେବେ ପ୍ରଧାନମନ୍ତ୍ରୀ। ରାଜ୍ୟବ୍ୟାପୀ ଆଜିଠାରୁ ଆରମ୍ଭ ହେଲା ଡିଜିଟାଲ ଜନଗଣନା। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଜାରି ଏବଂ ଯୁକ୍ତ ଦୁଇ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ଖାତା ଦେଖା ଆସନ୍ତାକାଲିଠାରୁ ଆରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ନମସ୍କାର।